ମାର୍କ ଲେଖଲାର ଯୀଶୁଖ୍ରୀଷ୍ଟର ନିକ କବୁର ମାର୍କ ଏକ ଅଧ୍ୟାୟ ଇରିଉଲି ଈଶ୍ୱରାର ହୋଇସି ଯୀଶୁଖ୍ରୀଷ୍ଟର ନିକ କବୁର ଆରୁମ ଜନକରି ଜିସାଏ ବାବାଦିର ଶାସ୍ତ୍ରରେ ଲେଖା ଅଛେ ଈଶ୍ୱର ମାପୁର କହିଲା ଶୁଣା ମୁଇ ମୋର କବୁର କାର୍ଯ୍ୟ ତୋର ଆଗତୁ ହଟାଇନ୍ ସେ ତୋର ଗିନେ ବାଟ ତିଆର କରେତ ଗୋଟମାନାଇ ଶୁକ୍ଲା ବଟାଇ ହୁଣି ଉଲଗାଟ ହୋଇ କହୁଲା ମାପୁର ଗିନେ ବାଟ ତିଆର କରା ଆର୍ ରଜାର ଗିନେ ବାଟ ସଡ଼କ କରା ବାପ୍ତିସମ ଦେତା ଜହନ ଶୁକ୍ଲା ବଟାଇ ଆଇଲା ଆର୍ ପ୍ରଚାର କରି କହିଲା ହାହେ ହୁଣି ମନ ବଦଲାଇ ଆଶା ଆର୍ ବାପ୍ତିସମ ନିଆ ଈଶ୍ୱର ତୁମାର ହାହ କେମା କରେତ ଜିଉଦା ରାଜିର ଆର୍ ଜିରୁସାଲମ ଗଡ଼ାର ଆର୍ ଏକ ଜର୍ଦ୍ଦନ ଗାଡ଼ ଚମେରିଲା ସବୁ ଲୋକମନ ଜହନ ଲଗେ ଆସୁକ ଦରଲାଇ ଆର୍ ସେମାନେ ନିଜେ ନିଜେ କରିଲା।